ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଦେଶ ଓ ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଶେଷ, ଆସନ୍ତା ଶନିବାର ଦିନ ନିଆଯିବ ଭୋଟ, ଅନ୍ତିମ ପର୍ଯ୍ୟାୟରେ ରାଜ୍ୟର 970,061 ମତଦାତା ସାବ୍ୟସ୍ତ କରିବେ ମତାଧିକାର, ପୁରୀ ଶ୍ରୀକ୍ଷେତ୍ର ଭଉଣୀଯାତ୍ରା ସମୟରେ ଘଟିଥିବା ବାଣ ବିସ୍ଫୋରଣର ତଦନ୍ତ କରିବେ ସ୍ୱତନ୍ତ୍ର ରିଲିଫ୍ କମିଶନର, ମୃତକଙ୍କ ପରିବାର ପାଇଁ 4,00,000 ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବୀମା ସମ୍ପର୍କିତ ଦାବିଗୁଡ଼ିକର ସମାଧାନ ପାଇଁ ନୂଆ ମାର୍ଗଦର୍ଶିକା ଜାରି କଲା ଭାରତୀୟ ବୀମା ନିୟାମକ ବିକାଶ ପ୍ରାଧିକରଣ, ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଲା କେରଳ ଉପକୂଳ, ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ଚଳିତ ବର୍ଷ ସର୍ବାଧିକ ତାପମାତ୍ରା 47 ଡିଗ୍ରୀ ଝାରସୁଗୁଡ଼ାରେ ରେକର୍ଡ। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆଜି ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ 7 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 57 ସଂସଦୀୟ କ୍ଷେତ୍ର ଲାଗି ଆସନ୍ତା ଶନିବାର ଦିନ ଭୋଟ୍ ନିଆଯିବ। ଏହି ପର୍ଯ୍ୟାୟରେ 904 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିଦିନ ଓଡ଼ିଶାରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 6 ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ 42 ବିଧାନସଭା ଆସନ ଲାଗି ଏକସଙ୍ଗେ ଭୋଟ୍ ନିଆଯିବ। ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର। ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ପାଇଁ 66 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗଣରେ ଅଛନ୍ତି। ସେହିପରି 42 ବିଧାନସଭା କ୍ଷେତ୍ର ପାଇଁ ମୋଟ 394 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ, ବିଜେପିର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କଂଗ୍ରେସର ଶ୍ରୀକାନ୍ତ କୁମାର ଜେନା ଅଛନ୍ତି। ସେହିଭଳି ବିଧାନସଭା ଲାଗି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡ଼ିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅଶ୍ୱିନୀ ପାତ୍ର, ତୁଷାରକାନ୍ତି ବେହେରା, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ରହିଛନ୍ତି। ଅନ୍ତିମ ପର୍ଯ୍ୟାୟରେ ମୋଟ 969,057 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ମତଦାନ ପାଇଁ ମୋଟ 1,882 ବୁଥ୍ କରାଯାଇଛି। ଭୋଟ୍ ଗ୍ରହଣ ପ୍ରକ୍ରିୟାକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନିମନ୍ତେ ମୋଟ 125 କମ୍ପାନୀ CAPF ନିୟୋଜିତ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।
125 କମ୍ପାନୀଜ୍ ଅଫ୍ CAPF ହାଭ୍ ବିନ୍ ଡିପ୍ଲୋଏଡ୍ ଇନ୍ ଦିସ୍ ଫେଜ୍। 20 କମ୍ପାନୀଜ୍ ଇନ୍ ଯାଜପୁର, 22 କମ୍ପାନୀଜ୍ ଇନ୍ ବାଲେଶ୍ୱର, 16 କମ୍ପାନୀଜ୍ ଇନ୍ ଭଦ୍ରକ, 18 କମ୍ପାନୀଜ୍ ଇନ୍ କେନ୍ଦ୍ରାପଡ଼ା, 12 କମ୍ପାନୀଜ୍ ଇନ୍ ଜଗତସିଂହପୁର। ଜଗତସିଂହପୁର ହାଜ୍ ଓନ୍ଲି 4 ଆସେମ୍ବ୍ଲି କନ୍ଷ୍ଟିଚୁଏନ୍ସି। ମୟୂରଭଞ୍ଜ ୱିଲ୍ ଗେଟ୍ 18 କମ୍ପାନୀଜ୍, କଟକ ୱିଲ୍ ଗେଟ୍ 12, ଦୋ କଟକ ହାଜ୍ ଓନ୍ଲି 3 ଆସେମ୍ବ୍ଲି କନ୍ଷ୍ଟିଚୁଏନ୍ସିଜ୍, ବଟ୍ ବିକଜ୍ ଅଫ୍ ଦ ସେନ୍ସିଟିଭିଟି ଦେ ହାଭ୍ ଗଟ୍ 12। ପୁରୀ ଦେର୍ ଆର୍ ଓନ୍ଲି 2 ଆସେମ୍ବ୍ଲି ସେଗମେଣ୍ଟ ଭେନ୍, ସୋ ଟୋଟାଲ୍ ଫର 42 ଆସେମ୍ବ୍ଲି କନ୍ଷ୍ଟିଚୁଏନ୍ସିଜ୍ 125 କମ୍ପାନୀଜ୍ ଅଫ୍ CAPF ହାଭ୍ ବିନ୍ ଡିପ୍ଲୋଏଡ୍। ଏବଂ ଏହି CAPF ମାନଙ୍କୁ କ୍ରିଟିକାଲ ବୁଥ୍ ମାନଙ୍କରେ ଏବଂ ପ୍ରାର୍ଥୀମାନଙ୍କ ଦ୍ୱାରା ପ୍ରଦତ୍ତ ୱରି ଲିଷ୍ଟ ବୁଥ୍ରେ ନିଯୁକ୍ତ କରାଯିବ।
ନିର୍ବାଚନ ପ୍ରଚାରର ଆଜି ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନସମାବେଶ ଓ ରୋଡ୍ ଶୋ ମାଧ୍ୟମରେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ବିଜେପି ନେତା ତଥା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମୟୂରଭଞ୍ଜ ଜିଲ୍ଲା ଯଶୀପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ସିମୁଳିଆଠାରେ ଏକ ଜନସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମଧ୍ୟ ପ୍ରଚାର କରିଛନ୍ତି। ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧୂସୁରୀ ଏବଂ ସାଣପୁରଠାରେ ବିଜେପି ଏବଂ ବିଜେଡି ପକ୍ଷରୁ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଛି। ପୁରୀ ଶ୍ରୀକ୍ଷେତ୍ରରେ ଭଉଣୀଯାତ୍ରା ସମୟରେ ଗତକାଲି ଘଟିଥିବା ବାଣ ବିସ୍ଫୋରଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ଘଟଣାର ତଦନ୍ତ କରିବେ। ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ 4,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ। ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍କିଟାଲକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତିମାନଙ୍କୁ ଭେଟିଥିଲେ। ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ପୁରୀରେ ପହଞ୍ଚ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାର ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାସ୍ଥଳୀକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଯାଇ ଶ୍ରୀ ଜେନା ଆହତମାନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସୂଚନାଯୋଗ୍ୟ, ଗତକାଲି ପୁରୀ ଶ୍ରୀକ୍ଷେତ୍ରରେ ନରେନ୍ଦ୍ର ପୁଷ୍କରିଣୀରେ ଭଉଣୀଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି ତିନି ଜଣଙ୍କ ମୃତ୍ୟୁ ହେବା ସହ 27 ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବାଣ ଫୁଟେଇବା ପାଇଁ ଅନୁମତି ଓ ଏଥିରେ ସମ୍ପୃକ୍ତି ନେଇ ତଦନ୍ତ ଆରମ୍ଭ ହୋଇଥିବା ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକୀ ମିଶ୍ର କହିଛନ୍ତି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ବୀମା ନିୟାମକ ବିକାଶ ପ୍ରାଧିକରଣ ଆଇଆର୍ଡିଏ ସ୍ୱାସ୍ଥ୍ୟବୀମା ଦାବି ସମାଧାନ ନିୟମରେ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟବୀମା ଜରିଆରେ ରୋଗୀଙ୍କୁ ଡାକ୍ତରଖାନାରେ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡୁଥିବାବେଳେ ଏଣିକି ମାତ୍ର 3 ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟବୀମା ଦାବିର ସମାଧାନ ହେବ। ଏନେଇ ଆଇଆର୍ଡିଏ 55 ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ଏକ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି, ଫଳରେ ଏଣିକି ଡାକ୍ତରଖାନାରୁ ଡିସ୍ଚାର୍ଜ ଅନୁରୋଧ କରିବାର 2 ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟବୀମା କମ୍ପାନୀଗୁଡ଼ିକ ଦାବି ସମାଧାନ କରିବାକୁ ବାଧ୍ୟ ହେବେ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ସମାଧାନ ନ ହୁଏ ସେ କ୍ଷେତ୍ରରେ ସ୍ୱାସ୍ଥ୍ୟବୀମା କମ୍ପାନୀଗୁଡ଼ିକୁ ଅତିରିକ୍ତ ଅର୍ଥରାଶି ଦେବାକୁ ପଡ଼ିବ। ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ କରାଯାଇଛି। ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ ତାଙ୍କୁ ଏହି ନିଯୁକ୍ତି ଦେଇଥିବା ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବତଟ ରେଳପଥରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 6 ଯୋଡ଼ା ଟ୍ରେନ୍କୁ ବାତିଲ କରାଯାଇଛି। ଏଥିସହ କେତେକ ଟ୍ରେନ୍ର ମାର୍ଗ ପରିବର୍ତ୍ତନ କରାଯିବା ସହ ଅନ୍ୟ କେତେକ ଟ୍ରେନ୍ର ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି। ରାଉରକେଲା ପୁରୀ ରାଉରକେଲା ଏକ୍ସପ୍ରେସ୍ ଟ୍ରେନ୍ ଆଜିଠାରୁ ଜୁନ୍ 14 ତାରିଖ ପର୍ଯ୍ୟନ୍ତ ରାଉରକେଲାଠାରୁ ଏବଂ ଆସନ୍ତାକାଲିଠାରୁ ଜୁନ୍ 15 ତାରିଖ ପର୍ଯ୍ୟନ୍ତ ପୁରୀରୁ ବାତିଲ କରାଯାଇଛି। ସେହିପରି ପୁରୀ ତାଳଚେର ପୁରୀ ପାସେଞ୍ଜର ସ୍ୱେଶାଲ୍ ଆଜିଠାରୁ ଜୁନ୍ 5 ତାରିଖ ପର୍ଯ୍ୟନ୍ତ ପୁରୀରୁ ଏବଂ ଆସନ୍ତାକାଲିଠାରୁ ଜୁନ୍ 6 ପର୍ଯ୍ୟନ୍ତ ତାଳଚେରଠାରୁ ବାତିଲ ରହିବ। ସେହିପରି ଅନ୍ୟାନ୍ୟ କେତେକ ଟ୍ରେନ୍ର ମଧ୍ୟ ସମୟରେ ପରିବର୍ତ୍ତନ କରାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଆଙ୍କୁଲିର ଅଧିଷ୍ଠାତ୍ରୀ ଦେବୀ ମା କନକ ଦୁର୍ଗା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ଏହା ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ବୌଦ୍ଧ ଜିଲ୍ଲାର ଆଡ଼େଣୀଗଡ଼ଠାରେ ଗ୍ରାମର ଇଷ୍ଟଦେବୀଙ୍କ ପୂଜା ପାଳିତ ହୋଇଛି। ଇଷ୍ଟଦେବୀ ମାଟି ମା'ଙ୍କୁ ପୂଜା କଲେ ଗାଁରେ ଚାଷ କାମ ଭଲ ହୋଇଥାଏ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି। ଆସନ୍ତା ଶନିବାର ଦିନ ରାଜ୍ୟରେ ହେବାକୁ ଥିବା 6ଟି ଜିଲ୍ଲାରେ ନିର୍ବାଚନ ପାଇଁ ପୋଲିଂ ଅଧିକାରୀ ଏବଂ କର୍ମଚାରୀମାନେ ଭୋଟ୍ କେନ୍ଦ୍ରଗୁଡ଼ିକୁ ଯିବା ଆରମ୍ଭ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ରାଜନଗର ମହାକାଳପଡ଼ା ବିଧାନସଭା ଆସନ ପାଇଁ ବୁଥ୍ ପରିଚାଳନା ଅଧିକାରୀମାନେ ଇଭିଏମ୍ ଭିଭିପାଟ୍ ଆଦି ସାମଗ୍ରୀ ନେଇ ନିଜ ନିଜ ବୁଥ୍କୁ ଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଉପକୂଳ ସ୍ୱର୍ଶ କରିଛି। ମୌସୁମୀ ପାଇଁ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ମୌସୁମୀ ଋତୁରେ 101ଠାରୁ ଅଧିକ ପରିମାଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତାପମାତ୍ରା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଲୋକମାନଙ୍କର ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଚଳିତ ଗ୍ରୀଷ୍ମ ଋତୁର ସର୍ବାଧିକ ତାପମାତ୍ରା ଆଜି ଝାରସୁଗୁଡ଼ାଠାରେ 47 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାର ତାପମାତ୍ରା 44 ଡିଗ୍ରୀରୁ ଅଧିକ ଥିବାବେଳେ ରାଜ୍ୟର 9ଟି ସ୍ଥାନର ତାପମାତ୍ରା 45 ଡିଗ୍ରୀ ଅତିକ୍ରମ କରିଛି। ରାଜ୍ୟର 19ଟି ସହରର ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଟିଟିଲାଗଡ଼ 46.5, ବରଗଡ଼ 46.3, ସମ୍ଭଲପୁର 46.2, ମାଲକାନଗିରି ଓ ସୋନପୁର 45.6 ଏବଂ ଭବାନୀପାଟଣାରେ 45.5 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଉ ଦିନେ 2 ଦିନ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ଓ ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଶେଷ। ଆସନ୍ତା ଶନିବାର ଦିନ ନିଆଯିବ ଭୋଟ୍। ଅନ୍ତିମ ପର୍ଯ୍ୟାୟରେ ରାଜ୍ୟର 99,61,000 ମତଦାତା ସାବ୍ୟସ୍ତ କରିବେ ମତାଧିକାର। ପୁରୀ ଶ୍ରୀକ୍ଷେତ୍ର ଭଉଣୀଯାତ୍ରା ସମୟରେ ଘଟିଥିବା ବାଣ ବିସ୍ଫୋରଣର ତଦନ୍ତ କରିବେ ସ୍ୱତନ୍ତ୍ର ରିଲିଫ୍ କମିଶନର। ମୃତକଙ୍କ ପରିବାର ପାଇଁ 4,00,000 ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସ୍ୱାସ୍ଥ୍ୟ ବୀମା ସମ୍ପର୍କିତ ଦାବିଗୁଡ଼ିକର ସମାଧାନ ପାଇଁ ନୂଆ ମାର୍ଗଦର୍ଶିକା ଜାରି କଲା ଭାରତୀୟ ବୀମା ନିୟାମକ ବିକାଶ ପ୍ରାଧିକରଣ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଲା କେରଳ ଉପକୂଳ। ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ଚଳିତ ବର୍ଷ ସର୍ବାଧିକ ତାପମାତ୍ରା 47 ଡିଗ୍ରୀ ଝାରସୁଗୁଡ଼ାରେ ରେକର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।